भगवते वासुदेवाय ॐ नमो भगवते वासुदेवाय ॐ नमो भगवते वासुदेवाय। श्रीमद्भागवतम् द्वितीयस्कन्ध पंद्रहाध्याय श्लोक 36। भूयाद भुवनी भगवद्वीरकारिदण्डो जो नो हरेता सुरहेळनमप्यशेषं मापकलया भगवत्देखो मोहो अवेदियतो नो व्रजतो रघुधा। अर्थात मुनिगणकर अभिशप्त होगापर द्वारपाल जो कहले आपण मानक महा मुनिगण को सम्मान प्रदर्शन हेतु आम मान को आपण मैंने जो दंड विधान कले उचित हो किंतु आम मान गोटे प्रार्थना यही जे आम मैंने अधभक्त हो क्रमशः निज पापचंडी भ्रमण कले सुधा आम मान अनुताप हेतु आपण मान अनुग्रह जपर आम मान से जन्म भगवत स्मृति प्रतिघातक मोह उपस्थित न हुए। यह बार श्रीपद महाराज कहते एक भक्त पक्ष भगवत विस्मृति प्रदान कर दंड व्यतीत अन्न जेको महान दंड सहनीय होता है। भगवान भक्त होता द्वारपाल द्वय प्रति जो दंड विधान करे कारण से मुनिगण को वैकुंठ द्वार प्रवेश में बाधा दे हेतु जो महान अपराध करें सचेतन हो जाते पशुजन समेत नीच जन मान भगवत विस्मृति अति प्रबल अटे। द्वारपाल द्वय एक जापारे से अपराधी विभाग भौतिक जगत को जाने आशा कले अति नीच जन प्राप्त हो भगवान भूल जा पारती से प्रार्थना कले अभिशाप जो जपरी से नीच जन पाइबे से जन में जपरी भगवान भूली न जाती। श्रीमद भगवद गीता 16:19-20 श्लोक कहुई जो मैंने भगवान और भगवत भक्त मान प्रति ईर्षाचरण करती से मैंने नीच पुण्य जोनि पतित हमारी जन्म जन्मांतर धरी से मूर्खगण भगवत विस्मृत हो जाती से नीचर नीचतर जोनि प्राप्त रुती। जय श्री राधा योगी। तेणु ये जो भागवत चतुर्थ स्कंद अंग्रंथा श्लोक 36 ये हम कल श्रवण करते किभली भाव में चारि कुमार पुत्र अभिशाप दे तुम्हें जेहेतु तुम्हें भेद दर्शन करमें भेदयुक्त जगत को जाओ द्वंद्व जगत को जाओ द्वंद्वमय जगत को जोटे रिपु तीनो अच्छा शत्रु तीनो शत्रु रही तेनाली शुणी द्वारपाल देय से बहुत भीत हो गले बहुत भय कर ये वैकुंठे कौन भय ना कितु तथापि ये अभिशाप शुणिले अभिशाप शुणी तर भय आसगला तेणु से कातर भाव में पाद तले प्रणाम करी प्रार्थना करता कह प्रभु भूया अघोनी भगवत भगवद्वीर अकार दंडो। प्रभु आम जो पाप कार्य कलु अघोनी पाप कार्य कलु पाप कौटा शास्त्र वर्णना कर भागवत षष्ठ स्कंद वर्णना कर वेदो प्रणीत धर्म ही अधर्म तत्पर्य वेद शास्त्र से वर्णना करोटा पुण्य कार्य कौटा पाप कार्य सब वर्णना कर वेद अनुमोदित कर्म होती धर्म पर पुण्य कार्य वेद विरुद्ध जो कार्य रही पाप कार्य केणु ये जड़े वैष्णव जड़े महा महानुभव को जो बाधा दे गोटे पाप ये अपराध गोटे हो गला तेणु ये अपराध पाई से कहते भूयाद आपण जो दंड भगवद्वीर भगवद्वीर अकार दंडो आपण जो दंड प्रदान कले प्रभु जो नो हरेत सुरहेळनम अप्यशेषम जो आपण जो दंड प्रदान कले नौ आम गुरी से आमर हरेत सुरहेळनम आम जो सुर हेळन कलु आपण को हेला कलु आपण को अवज्ञा प्रदर्शन कलु आप दंड मान बाधा देलु ଅସୁର ହେଳନ। ତେଣୁ ଇଏ ଆମର ଅଘ ଯେଉଁ ହେଲା ଆପଣ ଦଣ୍ଡ ଦ୍ୱାରା ଏଇଟା ନଷ୍ଟ ହେଲେ ହରେତ, ଆପଣ ଦଣ୍ଡ ଏଇ ଅଘକୁ ନଷ୍ଟ କରୁ, ହରେତ ହରଣ କରୁ। ଅପି ଅଶେଷମ, ସମସ୍ତ ଯେତେ ଆମର ଅପରାଧ ରହିଛି ସବୁକିଛି ଧ୍ୱଂସ କରିଦେଉ, ନଷ୍ଟ କରିଦେଉ, ହରେତ। ମା ଭୋ ଅନୁତାପ କଳୟା, ଆମେ ଆମେ ଅନୁତାପ କଳୟା, ଆମେ ଏଥିପାଇଁ ଅନୁତାପ କରୁଛୁ, ଆମେ ଯେଉଁ ଆପଣଙ୍କ ପ୍ରତି ଅପରାଧ କରିଦେଲୁ ସେଥିପାଇଁ ଆମେ ଅନୁତାପ କରୁଛୁ। ଅନୁତାପ କଳୟା, ବହୁତ ପଶ୍ଚାତାପ କରୁଛନ୍ତି। ଅନୁତାପ ଗୋଟେ ତାପ, ଗୋଟେ ଯେମିତି ଗ୍ରୀଷ୍ମ ଦିନେ ଯେଉଁ ତାପ ହେଉଛି ସେଭଳି ଭାବରେ ଇଏ ଗୋଟେ ତାପ, ଅନୁତାପ। ତେଣୁ ଏଇ ଅନୁତାପ ବା ପଶ୍ଚାତାପରେ ଆମର ଏଇସବୁ ଯେଉଁ ରହିଛି ଆମେ ଦୋଷ କରିଛୁ, ଏ ଦୋଷଟି ନଷ୍ଟ ହୋଇଯାଉ, ଆପଣଙ୍କ ଦଣ୍ଡ ଦ୍ୱାରା ନଷ୍ଟ ହୋଇଯାଉ। କିନ୍ତୁ ଆମର ଏତିକି ପ୍ରାର୍ଥନା ପ୍ରଭୁ ଯେ ମା ଭାଗବତ ସ୍ମୃତି ଗୁଣ, ଆମେ ଯୁଆଡ଼େ ଗଲେ ମଧ୍ୟ ମୋହ ଭାବେ ଇୟତୁ ନୌ ରଜତୁ ରଦ ଉଧ, ଆପଣ କହିଲେ ଅଧ ଅଧ ପୁଅମାନେ ଯାଆନ୍ତି ଭଗବତୀତାର ଭୟ କହୁଛନ୍ତି ଯେ ଉର୍ଦ୍ଧ୍ୱଂ ଗଚ୍ଛନ୍ତି ସତ୍ୟସ୍ଥା ମଧ୍ୟ ତିଷ୍ଠନ୍ତି ରାଜସା ଜଘନ୍ୟ ଗୁଣ ବୁଦ୍ଧିଷ୍ଠା ଅଧୋ ଗଚ୍ଛନ୍ତି ତାମସା, ତମ ଗୁଣର ଯେଉଁମାନେ ରହିବେ ସେମାନେ ଅଧ ପତନ ହେବେ, ତାଙ୍କ ନିଚ ଯୋନି ଲାଭ କରିବେ, ସେମାନେ ନିଚ ଅବସ୍ଥା ପ୍ରାପ୍ତ ହେବେ। ତେଣୁ ଏଇ ଯେଉଁ ଅଧ ଅଧ ଆ ନିଜରୁ ନିଜତରୁ ଆମେ ଯିବୁ, ଆପଣ ଦଣ୍ଡ ପ୍ରଦାନ କରିଛନ୍ତି, କିନ୍ତୁ ଏ ଦଣ୍ଡ ମୋ ଉପରେ ହଉ ଆମର କିଛି ଅସୁବିଧା ନାହିଁ, ଆମର ସେଥିପାଇଁ ଅସୁବିଧା ନାହିଁ। ଗୋଟିଏ ଅସୁବିଧା ହେଉଛି ଆମେ ଯେଉଁ ଯିବୁ ନିଜତରୁ ଗଲେ ତମ ଗୁଣକୁ ଆସିଲେ ଜଣେ ଭଗବାନଙ୍କୁ ଭୁଲିଯିବେ। ତମ ଗୁଣ ଏବଂ ରଜଗୁଣ ଏ ଦୁଇଟି ହେଉଛି ଏ ଭୌତିକ ଜଗତର ନିମ୍ନ ଅନ୍ତର ଦୁଇଟି ଗୁଣ, ଅନ୍ତତଃ ପକ୍ଷେ ଜଣେ ସତ୍ୟଗୁଣକୁ ଆସିଲେ ଜଣେ ଭଗବାନ ବିଷୟରେ ଜ୍ଞାନ ପ୍ରାପ୍ତ ହୋଇପାରିବେ ସତ୍ୟଗୁଣକୁ ଆସିଲେ। ରଜତମ ଗୁଣରେ ଇଏ ହେଉଛି ଭଗବତ ଗୀତାରେ ତୃତୀୟ ଅଧ୍ୟାୟରେ ଭଗବାନ କହିଛନ୍ତି ସେ କଥା, ଆମକୁ ଆବୃତ କରି ରଖୁଛି, ଆମର ଜ୍ଞାନକୁ ଆବୃତ କରି ରଖୁଛି କିଭଳି ଭାବରେ ନା ଯଥା ଦର୍ଶୋ ମଳିନ ଚ ଯେତେବେଳେ ଲୁଇନାବୃତ ଗର୍ଭ ତଥା ତିନିତମ ଆବୃତମ, ଯେଉଁ ରହିଛି ଧୁମେନା ପ୍ରିୟତେ ବହ୍ନି, ଯେଉଁ ବହ୍ନି ବା ଅଗ୍ନିକୁ ଧୂଆଁ ଆବୃତ୍ତି କରିଦେଉଛୁ, ଆବୃତ କରିଦେଉଛୁ ଧୂଆଁ, ଧୁମେନା ବହ୍ନି ଧୁମେନା ବୃତ ବହ୍ନି, ଯେତେବେଳେ ଆମେ ନିଆଁ ଲଗାଉଛେ ଚୁଲି ଅଗ୍ନି ଲଗାଉଛେ, ଆଜିକାଲି ତ ଗ୍ୟାସ୍ ହୋଇଗଲାଣି କାଠ ଯେତେବେଳେ ଲଗାଉଛେ ସେତେବେଳେ ପ୍ରଥମେ ଧୂଆଁ ବାହାରୁଛି, ଆଉ ଯଜ୍ଞରେ ମଧ୍ୟ ଯେଉଁ ଯେତେବେଳେ କାଠ ଦିଆହେଉଛି ଯଥା ସମିଧୋଗ୍ନି, ଏ ଯେଉଁ ଯେତେ ଧାଂସି ସମିଧୋଗ୍ନି ଏଧାଂସି, ଅଗ୍ନିରେ ଯେତେବେଳେ ଆମେ ଧାଂସି ବା କାଷ୍ଠକୁ ପକାଉଛେ ସେ ଜାଳୁଛି, ସେ ଅଗ୍ନି ଜାଳି ଦେଉଛି, କିନ୍ତୁ ପ୍ରଥମେ ଧୂଆଁ ଜାହାତ ହେଉଛି। ତେଣୁ ଏ ଧୂଆଁ ଯେଉଁ ରହୁଛି ଅଗ୍ନିରେ ଇଏ ଗୋଟେ ଅଗ୍ନିକୁ ଆବୃତ କରି ରଖୁଛି, ଇଏ ଗୋଟେ ଆବରଣ। ସେଇଭଳି ଭାବରେ ଏ ସତ୍ୟଗୁଣ ହେଉଛି ସେଇଭଳି ଭାବରେ ଗୋଟେ ଆବରଣ, ଆମର ଗାୟନକୁ ଆବୃତ କରି ରଖିଛି। ଏବଂ ଆଉ ଗୋଟେ ଆବରଣ କିଭଳି ଭାବରେ ନା ଯଥା ଦର୍ଶ ମଳିନ ଚ, ମଳିନ କହିଲେ ଅମଳ, ଆଦର୍ଶ କହିଲେ କ'ଣ ମିରର ବା ଯେଉଁ ଆଇନା, ଆଇନାରେ ଯଦି ମଳି ପଡ଼ିଗଲା ବା ଧୂଳି ପଡ଼ିଗଲା ତାହେଲେ ଆମେ ସେ ଆଇନାରେ ଆମର ମୁଖକୁ ଦେଖିପାରିବା ନାହିଁ, ପ୍ରତିବିମ୍ବ ଦେଖିପାରିବା ନାହିଁ, ସେଥିରେ ରିଫ୍ଲେକ୍ସନ୍ ହେବ ନାହିଁ। ଯେଉଁ ମିରରର ଯେଉଁ ଧର୍ମ ପ୍ରତିବିମ୍ବିତ କରିବ ରିଫ୍ଲେକ୍ସନ୍ କରିବ ସେଇଟା ହୋଇପାରିବ ନାହିଁ। ଇଏ ହେଉଛି ରଜଗୁଣର ଆବରଣ, ତମଗୁଣର ଆବରଣ ହେଉଛି କେଉଁଟା ନା ଯତ ଲୁଇନା ଭୂତ ଗର୍ଭ, ଯେଭଳି ଭାବରେ ଗର୍ଭରେ ସନ୍ତାନ ରହିଛି ସେ ହେଉଛି ତମଗୁଣର ଆବରଣ। ତମଗୁଣର ଆବରଣ ହେଉଛି କ'ଣ ନା ଏଥିରୁ ଯେଇ ସେଇ ନିର୍ଦ୍ଦିଷ୍ଟ ସମୟ ନଗଲେ ସେ ମୁକୁଳି ପାରିବ ନାହିଁ, ତମଗୁଣର ଆବରଣ ମୁକୁଳିବା ବହୁତ କଷ୍ଟ। ରଜଗୁଣର ଆବରଣ ମୁକୁଳିବା ଆଉ ଟିକିଏ ସହଜ, ଯେଉଁଭଳି ଭାବରେ ଆଇନାରେ ଯଦି ମଇଳା ପଡ଼ିଛି ତାକୁ ଆମେ ଯଦି ପୋଛିଦେବା ତାହେଲେ ସେଇଟା ସଫା ହୋଇଯିବ। ଏବଂ ଅଗ୍ନିରେ ଯେଉଁ ଧୂଆଁ ରହୁଛି ସେଇଟା ଆହୁରି ସହଜ, ତା'ର ଆବରଣକୁ ହଟେଇବା ଆହୁରି ସହଜ, ଖାଲି ଟିକେ ଫୁଙ୍କି ଦେଲେ ସେ ପଳେଇଯିବ, ଧୂଆଁ ପଳେଇଯିବ। ତେଣୁ ସେହିଭଳି ଭାବରେ ଏ ଭୌତିକ ଜଗତ ମାନେ ଏ ତିନୋଟି ଗୁଣ ରହିଛି, ଏ ଗୁଣ ଦ୍ୱାରା ଆମେ ଆବୃତ ହୋଇକି ରହିବା। କେତେବେଳେ ସତ୍ୟଗୁଣ ଦ୍ୱାରା ବ୍ରାହ୍ମଣମାନେ ସତ୍ୟଗୁଣରେ ରହିଛନ୍ତି, କିନ୍ତୁ ବ୍ରାହ୍ମଣମାନେ ସତ୍ୟଗୁଣରେ ହେଲେ ଯେ ଭଗବାନଙ୍କୁ ଜାଣିପାରିବେ ତା ନୁହଁ, କାରଣ ଏଇଠି ଗୋଟେ ଆବରଣ, ଭଗବାନ ହେଉଛନ୍ତି ସତ୍ୟଗୁଣର ଉର୍ଦ୍ଧ୍ୱରେ ଶୁଦ୍ଧ ସତ୍ୟତାରେ ଅଛନ୍ତି। କିନ୍ତୁ ଅନ୍ତତଃ ପକ୍ଷେ ଜଣେ ସତ୍ୟଗୁଣକୁ ଆସିଲେ ଜଣେ ବୁଝିବା ପାଇଁ ଯୋଗ୍ୟତା ପ୍ରାପ୍ତ ହେବେ, ତଥାପି ସତ୍ୟଗୁଣରେ ରହିକି ମଧ୍ୟ ବହୁତ ଅଛନ୍ତି ବ୍ରାହ୍ମଣମାନେ, ସେମାନେ ଭଗବାନ ଭକ୍ତ ହେଉନାହାନ୍ତି। ଭଗବାନଙ୍କର ଏକଥା କହିଛନ୍ତି ପ୍ରହ୍ଲାଦ ମହାରାଜ, ଭାଗବତ ସପ୍ତମ ନବମ ଅଧ୍ୟାୟରେ ପ୍ରହ୍ଲାଦ ମହାରାଜ କହୁଛନ୍ତି ଯେ ବିପ୍ରା ଦ୍ୱିଷଡ଼ ଗୁଣଚ୍ୟୁତ ଅରବିନ୍ଦ ନାଭ ପାଦାରବିନ୍ଦ ବିମୁଖା ସ୍ୱପଚନ ବରିଷ୍ଠମ ମନୀତ ଦର୍ପିତ ମନବତ ନିତାର୍ଥ ପ୍ରାଣ ପୁନାତି ସଗୁଣ ଗୁରିମାନ। ବିପ୍ରା କହିଲେ କେଉଁମାନେ ବିପ୍ର ନା ଯେଉଁମାନେ ବାରଟି ଗୁଣ ରହିଛି ତାଙ୍କର, ଅନେକ ଗୁଣ ସବୁ ରହିଛି, ସତ୍ୟଗୁଣର ଏସବୁ ଗୁଣ ରହିଛି, ଯେମିତି ପାଠ କରିବେ, ଶାସ୍ତ୍ର ଅଧ୍ୟୟନ କରିବେ, ଅନ୍ୟମାନଙ୍କୁ ପାଠ ପଢ଼େଇବେ, ଯଜ୍ଞ କରିବେ, ଅନ୍ୟମାନଙ୍କୁ ଯଜ୍ଞ ଶିଖେଇବେ, ଦାନ ଗ୍ରହଣ କରିବେ, ଦାନ ପ୍ରତିଦାନ କରିବେ, ଏହିଭଳି ଭାବରେ ଅନେକ ସମ ଦମ ତପ ଶୌଚ କ୍ଷାନ୍ତି ରାଜଭୂମି ବୋଧ ଜ୍ଞାନ ବିଜ୍ଞାନ ମାସ୍ତିକମ ବ୍ରହ୍ମକର୍ମ ସ୍ୱଭାବଦମ ଭଗବଦ୍ଗୀତା ଅଷ୍ଟାଦ ଶ୍ରଦ୍ଧାରେ ମଧ୍ୟ ଭଗବାନ କହିଛନ୍ତି ଏ ବ୍ରାହ୍ମଣ ସବୁ ଗୁଣ, ସବୁ ଇନ୍ଦ୍ରିୟ ସଂଯମ କରିବା, ତପସ୍ୟା କରିବା, ଶୌଚ ହେବା, ଜ୍ଞାନ ପ୍ରାପ୍ତ ହେବା, ସେ ଜ୍ଞାନକୁ ନିଜ ଜୀବନରେ ଲଗେଇବା, ଏସବୁ ଆସ୍ତିକ ଶାସ୍ତ୍ରରେ ବିଶ୍ୱାସ ରଖିବା, ଇଏ ହେଉଛି ବ୍ରାହ୍ମଣର କର୍ମ। ଏସବୁ ବହୁତ ଗୁଣ ରହିଛି ବ୍ରାହ୍ମଣର, ବିପ୍ରା ଦ୍ୱିଷଟ ଗୁଣ, ବାରଟି ଗୁଣଯୁକ୍ତ ହୋଇକରି ମଧ୍ୟ ଯଦି ସେ ନାଭ ପାଦାର ବିନ୍ଦ ବିମୁଖା, ଯଦି ଭଗବାନ ଦେଖି ଅତ୍ୟନ୍ତ ସୁନ୍ଦର ଦେଖିବା ପାଇଁ, ଦ୍ୱିଷଟ ଗୁଣଯୁକ୍ତ ଅରବିନ୍ଦ ନାଭ ଭଗବାନଙ୍କର ନାଭି ପଦ୍ମଭଳି ଦେଖିବା ପାଇଁ, ପାଦ ମଧ୍ୟ ସେହିଭଳି ଭାବରେ ପଦ୍ମ ଭଳି ଦେଖିବା ପାଇଁ ବହୁତ ସୁନ୍ଦର, ତାଙ୍କର ମୁଖ ମଧ୍ୟ ସେହିଭଳି ଭାବରେ ସୁନ୍ଦର, କିନ୍ତୁ ଏତେ ଗୁଣ ଥାଇକରି ମଧ୍ୟ ସେ ଭଗବାନଙ୍କର ବିମୁଖ ହୋଇଗଲେ, ବିମୁଖା। ତେଣୁ ଏ ବିପ୍ର ଏତେ ଗୁଣ ଥାଇକରି ମଧ୍ୟ ସେ ଭଗବାନକୁ ଜାଣିପାରୁନାହାନ୍ତି, କାହିଁକିନା ଭଗବାନ ହେଉଛନ୍ତି ସତ୍ୟସ୍ତରର ଉର୍ଦ୍ଧ୍ୱରେ। କିନ୍ତୁ ଅନ୍ୟପକ୍ଷରେ ତାଙ୍କଠାରୁ ସ୍ୱପଦମ ତମଗୁଣର ବ୍ୟକ୍ତି ହେଲେ ମଧ୍ୟ, ଚଣ୍ଡାଳପୁର ଜାତ ହେଲେ ମଧ୍ୟ, ଯଦି ସେ ଭଗବାନଙ୍କର ଭଜନ କଲେ, ଭଗବାନଙ୍କର ଶରଣରେ ଗଲେ, ତାହେଲେ ସେମାନେ ତାଙ୍କଠାରୁ ଆହୁରି ଉର୍ଦ୍ଧ୍ୱ ସ୍ତର ବୋଲି କୁହାଯାଇଛି। କାହିଁକି ନା ସେ ବ୍ରାହ୍ମଣ ନିଜକୁ ତ ଉଦ୍ଧାର କରିପାରିବେ ନାହିଁ, ଆଉ ତାଙ୍କର କୁଳକୁ କ'ଣ ଉଦ୍ଧାର କରିବେ, କିନ୍ତୁ ଏ ଚଣ୍ଡାଳ ଜଣକ ଯେହେତୁ ସେ ଭଗବାନଙ୍କ ଶରଣରେ ଯାଇଛନ୍ତି, ସେ ତାଙ୍କ କୁଳକୁ ଉଦ୍ଧାର କରିଦେବେ। ତେଣୁ ବ୍ରାହ୍ମଣର ଯେଉଁ ଆବରଣ ରହିଛି ସେ ହେଉଛି ସତ୍ୟଗୁଣର ଆବରଣ। ତେଣୁ ଏ ସତ୍ୟଗୁଣର ଆବରଣକୁ ହଟେଇବା ପାଇଁ ଏଇ ଯେଉଁ ରହିଛି ଭଗବାନଙ୍କର ଶରଣରେ ଗଲେ ଏ ଗୁଣର ଆବରଣରୁ ଆମେ ମୁକୁଳି ପାରିବା। ଏବଂ ରଜଗୁଣର ଆବରଣ ଯେଉଁ ରହିଛି ସେ ଆଉ ଟିକେ ଦୃଢ଼ତର ଆବରଣ। ରଜଗୁଣର ଆବରଣ ଯେମିତି ଯଥା ଦୋଷ ମଳିନଜ, ଆଇନାରେ ମଇଳା ପଡ଼ିଗଲେ, ତେଣୁ ଆମେ ଯେତେବେଳେ ଭଗବାନଙ୍କ ନାମ ନେଉଛେ ଏ ହେଉଛି ଚେତୋ ଦର୍ପଣ ମାର୍ଜନ, ମହାପ୍ରଭୁ କହିଛନ୍ତି ଏ ରଜଗୁଣ ଏବଂ ତମଗୁଣକୁ ଦୂର କରି ଆମକୁ ସତ୍ୟଗୁଣକୁ ଆଣିବ, ଏବଂ ସତ୍ୟଗୁଣରୁ ଆବରଣକୁ ଦୂର କରି ଇଏ ଆମକୁ ଶୁଦ୍ଧ ସତ୍ୟସ୍ତରକୁ ନେବ ଏ ଭଗବାନଙ୍କ ନାମ ମାଧ୍ୟମରେ। ତେଣୁ ଏ ଯେଉଁ ରଜଗୁଣର ଆବରଣ ହେଇଥିବା ହେତୁ ଜଣେ ଭଗବାନ ଖୋଲି ଯାଉଛନ୍ତି, ଜ୍ଞାନ ଯେମିତି ଆବୃତ ହୋଇକି ରହିଥିଲେ ତା'ର ଜ୍ଞାନଟା ପ୍ରକାଶ ହୋଇପାରିବ ନାହିଁ, ସେହିଭଳି ଭାବରେ ଜ୍ଞାନଟା ଆମର ଆବୃତ ହୋଇକି ରହିଛି, ଆମେ ଭଗବାନଙ୍କ ବିଷୟରେ ଜାଣିପାରୁନାହିଁ, ଆମେ ଅଜ୍ଞାନ ଭିତରେ ରହିଯାଉଛେ, ଜ୍ଞାନରୁ ଆମେ ଦୂରେଇ ଯାଉଛେ, ଜ୍ଞାନ ଆବୃତ ହୋଇଯାଇଛି, ଅଜ୍ଞାନ ଭିତରେ ରହିଛେ। ସେହିଭଳି ଭାବରେ ତମ ଗୁଣର ଆବରଣ ସବୁଠୁ ଶ୍ରେଷ୍ଠ ଆବରଣ, ସବୁଠାରୁ ବଡ଼ ଆବରଣ, ଭଗବାନ ପୁରା ଭୁଲିଯିବେ। ତେଣୁ ଯେଉଁ ବିଭିନ୍ନ ପ୍ରକାର ସବୁ ରହିଛି 84 ଲକ୍ଷ ଜୀବମାନଙ୍କ ଭିତରେ, ଯେଉଁ 80 ଲକ୍ଷ ପ୍ରକାର ଜୀବ ରହିଛନ୍ତି ସେମାନେ ତାଙ୍କର ଜ୍ଞାନ ଆବୃତ ହୋଇକି ରହିଛି। ରଜଗୁଣ ଏବଂ ତମଗୁଣର ଆବରଣ ରହିଥିବା ହେତୁ ନିଶ୍ଚିତ ଭାବରେ ତମଗୁଣର ଆବରଣ ତାଙ୍କର ରହିଛି। ରଜଗୁଣର ଆବରଣ ମଧ୍ୟ ରହିଛି କିନ୍ତୁ ତମଗୁଣର ଆବରଣ ବେଶୀ ରହିଛି। ସେଥିପାଇଁ ତାଙ୍କର ଚେତନା ତାଙ୍କର ଯେଉଁ ଜ୍ଞାନ ରହିଛି ଆବୃତ ହୋଇକି ରହିଛି। ତାକୁ ସଙ୍କୁଚିତ ଚେତନା ଆବୃତ ଚେତନା ବୋଲି କୁହାଯାଉଛି। ଆବୃତ ହୋଇକି ରହିଛି ତାଙ୍କର ଜ୍ଞାନ ବା ଚେତନା ଆବୃତ ହୋଇକି ରହିଛି। ବା ଯଦି ବା ଟିକିଏ ଉନ୍ନତର ଯୋନି ପ୍ରାପ୍ତ ହେଉଛନ୍ତି ପଶୁ ପକ୍ଷୀରେ ଟିକିଏ ଉନ୍ନତର ଚେତନା ଉନ୍ନତି ହେଉଛି କିନ୍ତୁ ସେଇଟା ସଙ୍କୁଚିତ ଚେତନା। ଏଇ ରଜଗୁଣ ତମଗୁଣ ଦ୍ୱାରା ଆବରଣ ହୋଇକି ରହିଛି ସେ। ତେଣୁ ସେମାନେ ସେଇ ଚେତନାରେ ଭଗବାନଙ୍କର ସ୍ମୃତି ତାଙ୍କର ଆସିବ ନାହିଁ। ସେ ଚେତନାରେ ସେ ନିଜେ କିଏ ତ ଜାଣିନାହାନ୍ତି ଆଉ ଭଗବାନ କ'ଣ ଜାଣିବେ। ତେଣୁ ଇଏ ଭାବ ବିସ୍ମୃତି ପ୍ରଦାନ କରିବ। ଏ ଯେଉଁ ବିଭିନ୍ନ ଯୋନି ରହିଛି ତା 9 ଲକ୍ଷ ପ୍ରକାର ଜଳଜୀବ ରହିଛନ୍ତି, ତାପରେ 11 ଲକ୍ଷ ପ୍ରକାର କୃମି ରହିଛନ୍ତି, 20 ଲକ୍ଷ ପ୍ରକାର ସ୍ଥାବର ଯୋନି ରହିଛି, 10 ଲକ୍ଷ ପ୍ରକାର ପକ୍ଷୀ ଯୋନି ରହିଛି ଏବଂ 30 ଲକ୍ଷ ପ୍ରକାର ପଶୁ ଯୋନି ରହିଛି। ଏ ଯେଉଁ 80 ଲକ୍ଷ ପ୍ରକାର ଜୀବ ଯୋନି ରହିଛନ୍ତି ତାଦେହରେ ତାଙ୍କର ଜ୍ଞାନ ଚେତନା ବା ତାଙ୍କର ଜ୍ଞାନ ଆବୃତ ହୋଇକି ରହିଛି। ସେ ଭଗବତ ବିସ୍ମୃତି ହୋଇଯାଇଛନ୍ତି, ଭଗବତ ଭୁଲି ଯାଆନ୍ତି। କିନ୍ତୁ ଭଗବାନଙ୍କ କୃପାରୁ ଏ ଯୋନିରେ ମଧ୍ୟ ଜଣେ ଭଗବାନଙ୍କ ସ୍ମୃତି ହଜିଯାଏ ନାହିଁ। ଭଗବାନ ବା ଭଗବାନ ଭକ୍ତଙ୍କ କୃପାରୁ ହେଇପାରିବ। ଯେମିତି ନାରଦ ମୁନିଙ୍କର ଯେତେବେଳେ ଅଭିଶାପ ଦେଇଥିଲେ ମଣିଗ୍ରୀବ ଏବଂ କୁବେରଙ୍କର ଯେଉଁ ପୁତ୍ର ଦୁଇ ପୁତ୍ର ମଣିଗ୍ରୀବ ଏବଂ ନଳ କୁବେର, ସେ ଦୁଇଜଣ ସ୍ଥାବର ଜଣେ ପ୍ରାପ୍ତ ହୋଇଯାଇଥିଲେ, ବୃକ୍ଷ ଜଣେ ପ୍ରାପ୍ତ ହୋଇଯାଇଥିଲେ। କାହିଁକି ନା ସେମାନେ ଉଲଗ୍ନ ହୋଇକି ରହିଥିଲେ। ନାରଦମୁନି ଆସୁଛନ୍ତି ସ୍ୱର୍ଗରେ ମନ୍ଦାକିନୀରେ, ଗଙ୍ଗା ନଦୀ ରହିଛନ୍ତି ମନ୍ଦାକିନୀରେ, ଅପ୍ସରାମାନଙ୍କ ସହିତ ଉଲଗ୍ନ ହୋଇକି କେଳି କରୁଛନ୍ତି। ନାରଦମୁନି ଆସିବା ଦେଖି ଅପ୍ସରାମାନେ ବସ୍ତ୍ର ପରିଧାନ କରୁଛନ୍ତି, କିନ୍ତୁ ଏ ଦୁଇଜଣ ସେହିଭଳି ଭାବରେ ଉଲଗ୍ନ ହୋଇକି ରହିଛନ୍ତି। ତାଙ୍କର ଏତେ ଚେତନା ନିବୃତ ନିମ୍ନ ଚେତନା ରହିଛି। ତେଣୁ ନାରଦମୁନି ତାଙ୍କୁ ଅଭିଶାପ ଦେଲେ, ତୁମେ ଯେଉଁ ଉଲଗ୍ନ ହୋଇକି ରହିଛ ତୁମେ, ସେଥିପାଇଁ ତୁମେ ଏଇ ସ୍ଥାବର ଯଦି ପ୍ରାପ୍ତ ହୁଅ ଉଲଗ୍ନ ହୋଇକି ରହିବ, ବସ୍ତ୍ର ପରିଧାନ କରିବା ଦରକାର ନାହିଁ। କିନ୍ତୁ ପ୍ରଭୁପାଦ ମହାରାଜ କହିଛନ୍ତି ଆଜିକାଲି ଯେମିତି ଆଜିକାଲି ବିଭିନ୍ନ ସିନେମା ଇତ୍ୟାଦିରେ ସବୁ ଅଶ୍ଳୀଳ ସିନେମା ସବୁ ଦେଖା ପ୍ରଦର୍ଶନ କରାଯାଉଛି, ତେଣୁ ଏମାନେ ସବୁ ପରଜନ୍ମରେ ଗୋଟେ ସବୁ ସ୍ଥାବର ଜନ ପ୍ରାପ୍ତ ହେବେ, ବୃକ୍ଷ ଜନ ପ୍ରାପ୍ତ ହେବେ, ଆଉ ଉଲଗ୍ନ ହୋଇକି ରହିବେ ତା'ର ଆଉ କୌଣସି ଦରକାର ନାହିଁ, ବସ୍ତ୍ର ପରିଧାନ କରିବା ଦରକାର ନାହିଁ। ଆମେମାନେ ସମସ୍ତେ ମଧ୍ୟ ସେହିପରି ଭାବେ ଉଲଗ୍ନ ରହୁଛନ୍ତି, ପଶୁ ପକ୍ଷୀ ଇତ୍ୟାଦି କେହି ବସ୍ତ୍ର ପରିଧାନ କରୁନାହାନ୍ତି। ଜଣେ ମନୁଷ୍ୟ ଜନ ପ୍ରାପ୍ତ ହେଲେ ଉନ୍ନତ ଚେତନା ପ୍ରାପ୍ତ ହେଉଛନ୍ତି, ସେତେବେଳେ ସେମାନେ ବସ୍ତ୍ର ପରିଧାନ କରୁଛନ୍ତି। ତେଣୁ ଏ ମନୁଷ୍ୟ ଜନ ଉନ୍ନତ ଜନ ପ୍ରାପ୍ତ ହୋଇ ଜଣେ ଏ ଯେଉଁ ନଗ୍ନ ଅର୍ଦ୍ଧନଗ୍ନ ଅବସ୍ଥା ଯେଉଁ ହେଉଛନ୍ତି, ଇଏ ତାଙ୍କର ଚେତନାକୁ ନିମ୍ନଗାମୀ କରିବ। ସେଥିପାଇଁ ପୁରୁଡ଼ ବାବୁ ଯେତେବେଳେ ବିବାହ କରିଥିଲେ ଉର୍ବଶୀ, ସେତେବେଳେ ସିଏ ଇଏ ଗୋଟେ କଣ୍ଡିସନ ରଖିଥିଲେ, ବିବାହ କରିବାର ଗୋଟେ କଣ୍ଡିସନ ଥିଲା ଯେ ମୌସୁମ ସମୟ ବ୍ୟତୀତ ଅନ୍ୟ ସମୟରେ ମୁଁ ତୁମକୁ ଉଲଗ୍ନ ହେବାର ଦେଖିବି ନାହିଁ। ତେଣୁ ଯେତେବେଳେ ଇନ୍ଦ୍ର ଉର୍ବଶୀଙ୍କ ବିହନରେ ଉର୍ବଶୀଙ୍କର ଆବସେନ୍ସରେ ଅନୁପସ୍ଥିତିରେ ତାଙ୍କ ପ୍ରତି ତାଙ୍କର ଆକର୍ଷଣ ଆସିଲା, ତେଣୁ ତାଙ୍କୁ ଆଣିବା ପାଇଁ ପଠାଇଲେ ଗନ୍ଧର୍ବମାନଙ୍କୁ। ସ୍ୱର୍ଗରେ ଯେତେ ଅପ୍ସରା ଥିଲେ ମଧ୍ୟ ଉର୍ବଶୀଙ୍କ ବିନା ସେ ସ୍ୱର୍ଗ ଶୋଭିତ ହେଉନଥିଲା, ସେଥିପାଇଁ ଇନ୍ଦ୍ର ପଠାଇଲେ ଗନ୍ଧର୍ବଙ୍କୁ। ଗନ୍ଧର୍ବମାନେ କ'ଣ କଲେ ନା, ସେ ଯେଉଁ ଉର୍ବଶୀ ଯେଉଁ ମେଣ୍ଢାଟିକୁ ଆଣିଥିଲେ, ମେଣ୍ଢା ଦୁଇଟିକୁ ଆଣିଥିଲେ, ସେ ମେଣ୍ଢା ଦୁଇଟିକୁ ଯେତେବେଳେ ନେଇଗଲେ ସେମାନେ ମେଣ୍ଢା ସବୁ ରଡ଼ି ଚାଲିଲେ। ତେଣୁ ଉର୍ବଶୀ ସେହି ସମୟରେ ପୁରୁଣାଙ୍କ ସହିତ ମୈଥୁନ କ୍ରିୟାରେ ରତ ଥିଲେ। ତେଣୁ ଯେତେବେଳେ ସେ ମେଣ୍ଢାର ଶବ୍ଦ ଶୁଣିଲେ, ସେତେବେଳେ ସେ ଉର୍ବଶୀ ତାଙ୍କୁ ଧିକ୍କାର କଲେ, ପୁରୁଣାଙ୍କୁ କହିଲେ ତୁମେ ଏତେ ବଡ଼ ରାଜା ହୋଇଛ, ମୋର ମେଣ୍ଢାମାନଙ୍କୁ ସୁରକ୍ଷା ଦେଇପାରିଲ ନାହିଁ, ତୁମର ଜୀବନକୁ ଠିକ୍ ଏଇଭଳି ଭାବରେ ଧିକ୍କାର କଲେ। ସେ ଉଲଗ୍ନ ଅବସ୍ଥାରେ ସେ ଚାଲିଲେ ରକ୍ଷା କରିବା ପାଇଁ ମେଣ୍ଢାମାନଙ୍କୁ। ତେଣୁ ଗନ୍ଧର୍ବମାନଙ୍କର ଶରୀରରୁ ଯେଉଁ ଜ୍ୟୋତି ବାହାରୁଛି, ସେ ଅନ୍ଧକାର ରାତ୍ରି ମଧ୍ୟ ଆଲୋକ ପଡ଼ିଯାଉଛି, ତେଣୁ ଇଏ ଉଲଗ୍ନ ହେବା ଦେଖିଦେଲେ ଉର୍ବଶୀ। ତେଣୁ ଉର୍ବଶୀ ଚାଲିଲେ, ତାଙ୍କର ଉର୍ବଶୀ ଲୋକକୁ ଚାଲିଲେ, ସ୍ୱର୍ଗ ଲୋକକୁ ଚାଲିଗଲେ। ତେଣୁ ଜଣେ ଉନ୍ନତ ଚେତନା ପ୍ରାପ୍ତ ହେଉଛନ୍ତି, ମାନବ ଚେତନା ପ୍ରାପ୍ତ ହେଉଛନ୍ତି ମାନେ ସେ ବସ୍ତ୍ର ପରିଧାନ କରିବେ, ଉଲଗ୍ନ ରହିବେ ନାହିଁ। ତେଣୁ ଯାହା ହଉ, ଏଇ ଯେଉଁ ନିମ୍ନ ଯୋନି ସବୁ ରହିଛି,
ଏ ତମଗୁଣ ଏବଂ ରଜଗୁଣ ରାବଣ ହେଇଥିବା ହେତୁ ଏମାନଙ୍କର ଚେତନା ବହୁତ ନିମ୍ନ ଚେତନାରେ ଭଗବାନ ଭୁଲି ଯାଆନ୍ତି। ଏ ଚେତନାରେ ଭଗବାନ ସ୍ମରଣ ଏବେ ନାହିଁ, ଭଗବାନ ଭୁଲିଯିବ ଜଣେ। ତେଣୁ ଜଣେ ଯେତେବେଳେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଉଛି, 80 ଲକ୍ଷ ଜନ୍ମ ପାର ହେଲା ପରେ ସେତେବେଳେ ସେ ଗୋଟେ ଉନ୍ନତ ଚେତନା ପ୍ରାପ୍ତ ହେଉଛି। ତେଣୁ ଏଇ ଚେତନାରେ, ଏ ଚେତନା ହେଉଛି ମୁକୁଳିତ ଚେତନା। ମୁକୁଳିତ ଚେତନାରେ ସେ ଭଗବାନ ବିଷୟରେ, ନିଜ ବିଷୟରେ ଏସବୁ ଜ୍ଞାନ ପ୍ରାପ୍ତ ହେବା ପାଇଁ ସେ ଚେତନା ବା ତା'ର ଜ୍ଞାନ ଉନ୍ମୁକ୍ତ ହୋଇକି ରହିଛି। ସେ ଚେତନାରେ ସେ ଅନୁସରଣ କରେ ଅଥାତ ବ୍ରହ୍ମ ଜିଜ୍ଞାସା। ସେଥିପାଇଁ ବେଦାନ୍ତ ସୂତ୍ରର ପ୍ରଥମ ସୂତ୍ର ଲେଖିଲେ ବ୍ୟାସଦେବ, ଅଥାତ ବ୍ରହ୍ମ ଜିଜ୍ଞାସା। ପ୍ରଥମ ସୂତ୍ର ହେଉଛି ଜନ୍ମାଦି ଅଶ୍ୟ ଦତ, ଯେଉଁ ସୂତ୍ରର ଭାଷ୍ୟ ହେଉଛି ଶ୍ରୀମଦ୍ ଭାଗବତମ୍। ଶ୍ରୀମଦ୍ ଭାଗବତମ୍ ପ୍ରଥମ ସୂତ୍ରରୁ ଆରମ୍ଭ ହେଇଛି। ଜନ୍ମାଦି ଅଶ୍ୟ ଦତ ଅନ୍ୟାଧିକାର ଜନ୍ମାଦି ଅଶ୍ୟ ଦତ୍ତର ବିସ୍ତାର କରାଯାଇଛି। ତେଣୁ ଯେଉଁ ନା ଅର୍ଥାତ୍ ବ୍ରହ୍ମ ଜିଜ୍ଞାସା ହେଉଛି ପ୍ରଥମ ସୂତ୍ର, ତାପରେ ଆସିବ ଜନ୍ମାଦି ଅଶ୍ୟ ଦତ୍ତ। ଅର୍ଥାତ୍ ବ୍ରହ୍ମ ଜିଜ୍ଞାସା କାହିଁକି କୁହାଗଲା ନା, ଜଣେ ଯେତେବେଳେ ମାନବ ଜନ୍ମ ପ୍ରାପ୍ତ ହେଉଛି ତା'ର ଚେତନା ଗୋଟେ ଉନ୍ନତ ଚେତନା ପ୍ରାପ୍ତ ହୋଇଛି, ଯେଉଁ ଚେତନାରେ ସେ ଏଇ ଜିଜ୍ଞାସା କରିପାରିବ। ଅନ୍ୟ ଯେଉଁ ପଶୁପକ୍ଷୀ ଯୋନି ରହିଛି, ଏ ଯୋନିରେ ସେ ଜିଜ୍ଞାସା କରିପାରିବ ନାହିଁ, ତା'ର ଚେତନା ଉନ୍ନତ ନୁହଁ। ଭଗବତ ବିସ୍ମୃତି ହେଇଯିବ ସେଇ ଜୀବମାନ ସେଇ ଯୋନିମାନଙ୍କରେ। କିନ୍ତୁ ମାନବ ଜନ୍ମରେ ଭଗବତ ସ୍ମୃତି ହେବାର ସୁଯୋଗ ରହିଛି, ଆମକୁ ଚେତନା ଦିଆଯାଇଛି। ତେଣୁ ଏଇ ବ୍ରହ୍ମ ଯେତେବେଳେ ବ୍ରହ୍ମ ଜିଜ୍ଞାସା ଯେତେବେଳେ କରୁଛି, ତାକୁ ବୁଝିବାକୁ ପଡ଼ିବ ତା'ର ମାନବ ଜନ୍ମ ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ଜଣେ ମାନବ ଜନ୍ମ ପ୍ରାପ୍ତ ହୋଇ ତା'ର ବ୍ରହ୍ମ ଜିଜ୍ଞାସା କରୁନାହିଁ, ତାହେଲେ ସେ ପଶୁପକ୍ଷୀ ପଶୁ ସ୍ତରରେ ହିଁ ଅଛି। ତେଣୁ ଏଇ ଯେଉଁ ଉନ୍ନତ ଚେତନା ଜଣେ ପ୍ରାପ୍ତ ହୋଇଛି, ମନୁଷ୍ୟ ଚେତନା ପ୍ରାପ୍ତ ହୋଇଛି, ପ୍ରଭୁପାଦ ସେଥିପାଇଁ ସବୁବେଳେ ପଚାରନ୍ତି, ହ୍ୱାଟ୍ ଇଜ୍ ଦ ଡିଫରେନ୍ସ ବିଟୱିନ୍ ଏ ଡଗ୍ ଆଣ୍ଡ୍ ଏ ହ୍ୟୁମାନ୍ ବିଙ୍ଗ୍, ଗୋଟେ କୁକୁର ଏବଂ ମନୁଷ୍ୟ ଭିତରେ କ'ଣ ତଫାତ୍ ରହିଛି? ଏ ପ୍ରଶ୍ନର ଉତ୍ତରକୁ ଅଧିକାଂଶ ଦେଇପାରନ୍ତି ନାହିଁ। ଆମର ବର୍ଣ୍ଣା ହିତ ଉପଦେଶରେ ବର୍ଣ୍ଣନା କରାଯାଇଛି ଯେ ଆହାର ନିଦ୍ରା ଭୟ ମୈଥୁନଞ୍ଚ ସାମାନ୍ୟ ଏତତ୍ ପଶୁଭି ନରାଣା ଧର୍ମଂ ତେଷାଂ ଅଧିକୋ ବିଶେଷୋ ଧର୍ମେଣ ହୀନା ପଶୁଭି ସମାନ। ଯେଉଁ ପଶୁପକ୍ଷୀ ଏବଂ ପଶୁର ପରବର୍ତ୍ତନ ହେଉଛି, ଜଣେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଉଛି। ତେଣୁ ଡାର୍ୱିନ୍ ଯେଉଁ କହିଥିଲେ ଯେ ବାନରମାନଙ୍କ ପାଖରୁ, ମାଙ୍କଡ଼ମାନଙ୍କ ପାଖରୁ ଆମେ ମନୁଷ୍ୟ ଜନ୍ମ ଆରମ୍ଭ ହେଉଛି, ଏ ଗୋଟିଏ ପ୍ରକାର ସତ୍ୟ। ଜଣେ ମନୁଷ୍ୟ ଜନ୍ମ, ଜଣେ ବାନର ଜନ୍ମ ପରେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଉଛି, କିନ୍ତୁ ସେ ମନୁଷ୍ୟ ଜନ୍ମଙ୍କର ତା'ର ତମଗୁଣର ପ୍ରାଧାନ୍ୟ ରହୁଛି। ପ୍ରଭୁପାଦ ମହାରାଜ କହିଛନ୍ତି ଯେଉଁମାନେ ବାଘ ସିଂହ ଇତ୍ୟାଦି ଜନ୍ମ ପ୍ରାପ୍ତ ହୋଇକରି ପର ଜନ୍ମରେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଉଛନ୍ତି, ତାଙ୍କ ରଜଗୁଣର ପ୍ରାଧାନ୍ୟ ରହିଛି। ଏବଂ ଯେଉଁମାନେ ଗାଭୀ ଗୋ ଗାଭୀ ଇତ୍ୟାଦି ଜନ୍ମ ପାଇ ତାପରେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଉଛନ୍ତି, ତାଙ୍କର ସତ୍ୟଗୁଣର ପ୍ରାଧାନ୍ୟ ରହୁଛି। ତେଣୁ ଏ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇଛି ମାନେ ଗୋଟେ ଉନ୍ନତ ଚେତନା ସେ ପ୍ରାପ୍ତ ହୋଇଛି, ଯେଉଁ ଚେତନାରେ ସେ ଭଗବାନଙ୍କୁ ଜାଣିପାରିବ, ଭଗବାନଙ୍କ ବିଷୟରେ ଜିଜ୍ଞାସା କରିପାରିବ ମନୁଷ୍ୟ ଜନ୍ମରେ, ଇଏ ହେଉଛି ଲାଭ। ତେଣୁ ମନୁଷ୍ୟ ଜନ୍ମ ଜଣେ ପ୍ରାପ୍ତ ହୋଇଛି ମାନେ ଏଇ ଗୋଟେ ସୁଯୋଗ ଆମକୁ ଭଗବାନ ପ୍ରଦାନ କରିଛନ୍ତି, ଲଗ୍ଧ୍ୱା ଏ 25ତମ ଗୁରୁ ହିସାବରେ ଗ୍ରହଣ କରିଛନ୍ତି। ଜୟ ଶ୍ରୀ ରାଧା ମଦନ ଦତ୍ତାତ୍ରେୟ ଯେତେବେଳେ 24ଟି ଗୁରୁଙ୍କ ବିଷୟରେ କହିଛନ୍ତି ଯଦୁଙ୍କୁ, ସେତେବେଳେ ଅନ୍ତିମରେ ଏ ମନୁଷ୍ୟ ଶରୀରକୁ ଗୋଟେ 25ତମ ଗୁରୁ ବୋଲି ଗ୍ରହଣ କରିଛନ୍ତି ସେ। ଜୟ ଶ୍ରୀ ରାଧା ମଦନ। ତେଣୁ ସେ କହୁଛନ୍ତି ଲବ୍ଧ୍ୱା ସୁଦୁର୍ଲଭମ୍ ଇଦମ୍ ବହୁ ସମ୍ଭବାନ୍ତେ ମାନୁଷ୍ୟମ ଅର୍ଥତମ ଅନିତ୍ୟମ ଅପି ଅଧୀର ତୂର୍ଣ୍ଣ ଗତେତନ ପତିତ ମୃତ୍ୟୁ ଯାବନ୍ ନିଶ୍ରେୟସା ବିଷୟ ପଡ଼ୁ ଶ୍ରଦ୍ଧସ୍ୟା। ଜଣେ ମାନବ ଜନ୍ମ ପ୍ରାପ୍ତ ହୋଇଛି ମାନେ ସୁଦୁର୍ଲଭ, 80 ଲକ୍ଷ ଜନ୍ମ ପରେ ଜଣେ ମାନବ ଜନ୍ମ ପ୍ରାପ୍ତ ହେଉଛି, ବହୁ ସମ୍ଭବାନ୍ତେ। ତେଣୁ ମାନୁଷ୍ୟମ ଅର୍ଥତମ ଅନିତ୍ୟମ ଅପି ଅଧୀର, ଯଦିଓ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇଛି କିନ୍ତୁ ଅନିତ୍ୟ, କେତେବେଳେ ଜୀବନ ଚାଲିବ କହିହେବ ନାହିଁ, କିନ୍ତୁ ଇଏ ହେଉଛି ଅର୍ଥଦମ, ଇଏ ଅର୍ଥ ପ୍ରଦାନ କରିବ, ପରମାର୍ଥ ଆମକୁ ପ୍ରଦାନ କରିପାରିବ ଏ ମନୁଷ୍ୟ ଶରୀର, ଅନ୍ୟ କୌଣସି ଶରୀର ଦେଇପାରିବ ନାହିଁ। ଆମ ଶ୍ରୀ ଶ୍ରୀମଦ ଗୌରବନ୍ଦ ସ୍ୱାମୀ ମହାରାଜ କହନ୍ତି ଏମିତିକି ଦେବଯୋନୀ ମଧ୍ୟ ଏତେ ଅର୍ଥଦମ ନୁହଁ। ଦେବଯୋନୀ ମଧ୍ୟ ତା'ର ଯେତେବେଳେ କ୍ଷୀଣ ସରିଯାଉଛି, ପୂର୍ଣ୍ଣ ସରିଯାଉଛି, ସେ ପତନ ହୋଇଯାଉଛି। ମନୁଷ୍ୟ ଜନ୍ମ ହେଉଛି କର୍ମଯୋନୀ, କର୍ମ କ୍ଷେତ୍ର। ଏହି କର୍ମଫଳ ଅନୁସାରେ ଜଣେ ଯେଉଁଠି ଯାଆନ୍ତି ଦେବପ୍ରତା ଦେବାନ, ପିତୃ ଯାଆନ୍ତି ପିତୃପ୍ରତା, ଭୂତାନୀ ଯାଆନ୍ତି ଭୂତେଜା, ଯାଆନ୍ତି ମଧ୍ୟାଧନ ବୀମା। ଏ ମନୁଷ୍ୟ ଜନ୍ମରେ ଆମକୁ ଗୋଟେ ପ୍ରଭୁପାଦ ମହାରାଜ କହନ୍ତି, ଇଏ ଗୋଟେ ଟ୍ରେନ ରେଲୱେ ଜଙ୍କସନ ଭଳି, ଯେମିତି ରେଲୱେ ଜଙ୍କସନରେ ଭୁବନେଶ୍ୱର ଗୋଟେ ଜଙ୍କସନ, ଜଣେ ଚାହିଁଲେ କଟକ ଯାଇପାରିବ, ଜଣେ ଚାହିଁଲେ ଏଇପଟେ ବ୍ରହ୍ମପୁର ଯାଇପାରିବ, ଏଇଭଳି ଭାବରେ ବିଭିନ୍ନ ସ୍ଥାନକୁ ଜଣେ ଯାଇପାରିବ। ଖୋର୍ଦ୍ଧା ରୋଡ୍ ଜଙ୍କସନ, ଖୋର୍ଦ୍ଧା ଜଙ୍କସନ ବୋଲି କୁହାଯାଉଛି, ସେଇଠୁ ବିଭିନ୍ନ ସ୍ଥାନକୁ ଜଣେ ଯାଇପାରୁଛି। ସେଇଭଳି ଭାବରେ ମାନବ ଜନ୍ମ ହେଉଛି ଗୋଟେ ଜଙ୍କସନ ଭଳି। ଏଇ ଭଗବତ ଗୀତାରେ ଭଗବାନ କହୁଛନ୍ତି, ଯାଆନ୍ତି ଦେବବ୍ରତା ଦେବାନ, ଯଦି ଆମର ଚେତନା ଏତେ ଉନ୍ନତ ହୋଇପାରିଲା ନାହିଁ, ଦେବତାଙ୍କର ଚେତନା ଆସିଲା, ଦେବତାଙ୍କର ଆରାଧନା କଲେ, ତାହେଲେ ଆମେ ଦେବଲୋକକୁ ଯିବା, ଯାଆନ୍ତି ଦେବବ୍ରତା ଦେବାନ, ପିତୃ ଯାଆନ୍ତି ପିତୃବ୍ରତା, ଯେଉଁମାନେ ପିତା ପିତୃଲୋକ ପୂଜା କରୁଛନ୍ତି ସେମାନେ ପିତୃଲୋକକୁ ଯିବେ, ଏବଂ ଭୂତାନି ଯାଆନ୍ତି ଭୂତ ଇତ୍ୟାଦି, ଯେଉଁମାନେ ଭୂତ ପ୍ରେତ ଇତ୍ୟାଦି ପୂଜା କରୁଛନ୍ତି ସେମାନେ ସେହି ଲୋକକୁ ଯିବେ। କିନ୍ତୁ ଯେଉଁମାନଙ୍କର ଚେତନା ଉନ୍ନତ ରହିଛି, ଭଗବତ ବିସ୍ମୃତି ଭଗବତ ଚେତନା ଆସିଯାଇଛି, ସେମାନେ ଭଗବାନଙ୍କର ଆରାଧନା କରିବେ, ତେଣୁ ଯାଆନ୍ତି ମଧ୍ୟ ଦିନ ବିମା, ଯେଉଁମାନେ ଭଗବାନଙ୍କର ଆରାଧନା କରିବେ ସେମାନେ ଭଗବାନ ପାଖକୁ ଯିବେ। ତେଣୁ ଆଜି ଏମାନେ ଯେଉଁ ଅଭିଶପ୍ତ ହେଉଛନ୍ତି, ତେଣୁ ସେ ଭଗବାନ ପ୍ରାର୍ଥନା କରୁଛନ୍ତି ଚାରି କୁମାରଙ୍କୁ, ପ୍ରଭୁ ହେ ଭଗବାନ, ଆପଣ ଆମକୁ ଯେଉଁ ଦଣ୍ଡ ପ୍ରଦାନ କଲେ ଆମେ ନିଜ ଲୋକକୁ ଯିବୁ, କିନ୍ତୁ ନିଜ ଲୋକକୁ ଗଲେ ମଧ୍ୟ ଆମର ଯଦି ଭଗବତ ବିସ୍ମୃତି ନ ହୁଏ, ଏତିକି ଆମକୁ କଲ୍ୟାଣ କରନ୍ତୁ, ଏତିକି ଆମକୁ ଆଶୀର୍ବାଦ ଦିଅନ୍ତୁ, ଯେମିତି ଆମେ ଭଗବାନ ଭୁଲି ନ ଯାଉ। ତେଣୁ ଯଦିଓ ସେ ଆସିଛନ୍ତି ଭୌତିକ ଜଗତକୁ ଆସିଛନ୍ତି, କିନ୍ତୁ ଭଗବାନଙ୍କୁ ସେ ଭୁଲି ନାହାନ୍ତି, ଶତ୍ରୁଭାବରେ ସେ ଭଗବାନଙ୍କୁ ସ୍ମରଣ କରୁଛନ୍ତି, ସବୁବେଳେ ଶତ୍ରୁଭାବରେ ସେ ସ୍ମରଣ କରିଛନ୍ତି। ଭାଗବତ ସପ୍ତମ ସ୍କନ୍ଧରେ ନାରଦମୁନି କହିଛନ୍ତି, ଯଥା ବୈରାନୁବନ୍ଧେନ ମର୍ତ୍ତ୍ୟ ତନ୍ମୟତାମିହ ନ ତଥା ଭକ୍ତିଯୋଗେନ ଇତିମେ ନିଶ୍ଚିତା ମତି। ଯେତେବେଳେ ଯୁଧିଷ୍ଠିର ମହାରାଜ ପ୍ରଶ୍ନର ଉତ୍ତର ଦେଉଥିଲେ, ଯୁଧିଷ୍ଠିର ମହାରାଜ ରାଜସ୍ୱ ଯଜ୍ଞରେ ଯେତେବେଳେ ଦେଖିଲେ ଇଏ ଶିଶୁପାଳ, ଯିଏକି ଭଗବାନଙ୍କ ପ୍ରତି ଅନେକ ପ୍ରକାର ଅପମାନ କଥା କହିଛି, ଅପରାଧ କରିଛି ଭଗବାନ ପ୍ରତି, ପିଲା ଜନ୍ମବେଳୁ ପାଟି ଠିକ୍ ଭାବରେ କଥା କହିପାରନ୍ତୁ, ସେତେବେଳେ ସେ ଭଗବାନଙ୍କ ବିରୁଦ୍ଧରେ ନିନ୍ଦା କରୁଥିଲେ, କିନ୍ତୁ ଆଜି ଭଗବାନଙ୍କ ସୁଦର୍ଶନ ଚକ୍ରରେ ସେ ମୃତ୍ୟୁବରଣ କଲେ, ତାଙ୍କର ଶରୀର ଛେଦନ ହେଲା, ଶିରଚ୍ଛେଦନ ହେଲା, ସେତେବେଳେ ତାଙ୍କ ଶରୀରରୁ ଗୋଟେ ଜ୍ୟୋତି ଆସି ଭଗବାନଙ୍କ ଶରୀରରେ ମିଶିଗଲା। ତେଣୁ ଏଇଟା ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲେ ଯୁଧିଷ୍ଠ ମହାରାଜ। ଏ ସପ୍ତମ ସ୍କନ୍ଧରେ ପ୍ରସଙ୍ଗ ଆସିବ, ଭଗବାନ ନୃସିଂହଦେବଙ୍କ ପ୍ରସଙ୍ଗ ଆସିବ, ଏଇଠି ଆସିବ, ମଧ୍ୟରେ ନୃସିଂହଦେବ ବିବାହ ଅଛି, ତାଙ୍କ ପାଇଁ ଏଇ ପ୍ରସଙ୍ଗ ସବୁ ଆସିବ। ତେଣୁ ଏଇଠି ସେ କହିଛନ୍ତି ଯେ ଯିଏ ଯେଉଁଭଳି ଭାବରେ ଯଥା ବୈରାନୁବନ୍ଧେନ, ଯେଭଳି ଶତ୍ରୁ ଭାବରେ ମର୍ତ୍ତ୍ୟ ତନ୍ମୟତାମିହ, ମର୍ତ୍ତ୍ୟ ମୃତ୍ୟୁ ଲୋକରେ ଯେଉଁମାନେ ଜନ୍ମ ହେଉଛନ୍ତି ସେମାନେ ହେଉଛନ୍ତି ମର୍ତ୍ତ୍ୟ, ସେମାନେ ଯେଭଳି ଭାବରେ ତନ୍ମୟ ହୋଇଯିବେ, ଶତ୍ରୁ ଭାବରେ ଚିନ୍ତା କରିକି ଯେଉଁଭଳି ଭାବରେ ତନ୍ମୟ ହୋଇଯିବେ, ନ ତଥା ଭକ୍ତି ଯୋଗେନ, ଭକ୍ତି ଯୋଗରେ ସେଭଳି ତନ୍ମୟତା ଆସିବ ନାହିଁ, ଇତିମେ ନିଶ୍ଚିତାଙ୍କ ମତି। ନାରଦଜୀ କହୁଛନ୍ତି ଇଏ ନିଶ୍ଚିନ୍ତ ଭାବରେ ମୋର ମତି, ମୋର ମତ ହେଉଛି ଏଇଟା। ତେଣୁ ଏ ଯେଉଁ ଜୟ ବିଜୟ ଯେଉଁ ଯିବେ, ପ୍ରଥମେ ହିରଣ୍ୟାକ୍ଷ ଏବଂ ହିରଣ୍ୟକଶିପ ରୂପରେ ଆସିବେ, ଏହି ହିରଣ୍ୟାକ୍ଷଙ୍କର କଥା ପଡ଼ିଛି, ଭଗବାନ ବରାହ ରୂପରେ ଆସିବେ, ଏହି ଲୀଳାଟି ଚାଲିଛି ବର୍ତ୍ତମାନ, ବର୍ଣ୍ଣନା କରାଯାଉଛି। ତେଣୁ ସେ ସବୁବେଳେ ଭଗବାନ ବିରୁଦ୍ଧରେ ଶତ୍ରୁଭାବରେ ଚିନ୍ତା କରୁଥିଲେ, ସବୁବେଳେ ଚିନ୍ତା କରୁଥିଲେ, ଭଗବାନଙ୍କୁ ଚିନ୍ତା କରୁଥିଲେ, ଭୁଲି ନଥିଲେ, ଶତ୍ରୁଭାବରେ ଚିନ୍ତା କରୁଥିଲେ, ଏବଂ ଭଗବାନଙ୍କର ହାତ ହେଲା ପରେ ପୁଣି ସତ୍ୟଯୁଗରେ ଏଇ ହେଲା ପରେ ତ୍ରେତା ଯୁଗରେ ସେ ଆସିଲେ କିଭଳି ଭାବରେ ନା ରାବଣ ଏବଂ କୁମ୍ଭକର୍ଣ୍ଣ ଉପରେ ଆସିଲେ, ଭଗବାନ ରାମଚନ୍ଦ୍ର ଆସିଲେ ହତ୍ୟା କଲେ, ସେଇ ଭଗବାନ ବିରୁଦ୍ଧରେ ଚିନ୍ତା କରୁଛନ୍ତି, ଶତ୍ରୁ ଭାବରେ ଚିନ୍ତା କରୁଛନ୍ତି, ଭଗବାନ ଦୂରି ନାହାନ୍ତି। ପୁଣି କଳିଯୁଗରେ ଦ୍ୱାପର ଯୁଗରେ ସେମାନେ ଆସିଲେ ଶିଶୁପାଳ ଏବଂ ଦନ୍ତବକ୍ର ଉପରେ ଏବଂ ଭଗବାନଙ୍କୁ ହତ୍ୟା କରିଛନ୍ତି। ଶତ୍ରୁ ରୂପରେ ତାଙ୍କୁ ଆସିଛନ୍ତି, ଭଗବାନ ଭୁଲି ନାହାନ୍ତି, ଶତ୍ରୁ ରୂପରେ ହେଲେ ମଧ୍ୟ ଭଗବାନ ସବୁବେଳେ ସ୍ମରଣ କରୁଛନ୍ତି। ତେଣୁ ଯଦିଓ ଶତ୍ରୁ ରୂପରେ ଜଣେ ମଧ୍ୟ ଭଗବାନ ଚିନ୍ତା କରିପାରିବ, କିନ୍ତୁ ସେ ଭକ୍ତିରେ ଯିବନି। ସେଇଟା ଭକ୍ତି କେଉଁଟା ନା ଆନୁକୂଲ୍ୟ କୃଷ୍ଣାନୁଶୀଳନ ଭକ୍ତିର ଉତ୍ତମ। ଅନୁକୂଳ ଭାବରେ ଶାନ୍ତ, ଦାସ୍ୟ, ସଖ୍ୟ, ବାତ୍ସଲ୍ୟ, ମାଧୁର୍ଯ୍ୟ, ଏଇ ଯେଉଁ ପାଞ୍ଚଟି ରସ ରହିଛି, ଇଏ ହେଉଛି ଅନୁକୂଳ ରସ। ଏଇ ଅନୁକୂଳରେ ଯେତେବେଳେ ଆମେ ଭଗବାନଙ୍କ ଚିନ୍ତା କରିବା, ଭଗବାନଙ୍କ ସେବା କରିବା, ଇଏ ହେଉଛି ଭକ୍ତି। ପ୍ରତିକୂଳ ଭାବରେ ସେବାଟା ଏଇଟା ଭକ୍ତି ନୁହଁ। ତେଣୁ ସେ ନାରଦଙ୍କୁ ତସ୍ମାତ୍ କେନାପି ଉପାୟନ ମନ କୃଷ୍ଣ ନିବେଶ, ଯଦି ଆମର ଅନୁକୂଳ ଭାବରେ ଆସିପାରିଲା ନାହିଁ, ଅନ୍ତତଃ ପକ୍ଷେ ଆମେ ପ୍ରତିକୂଳ ଭାବରେ ମଧ୍ୟ ଭଗବାନ ଚିନ୍ତା କରିବା। କେନାପି ଉପାୟନ, ଯେକୌଣସି ଉପାୟରେ ଆମେ ଭଗବାନ ଚିନ୍ତା କରିବା। ହରେ କୃଷ୍ଣ ହରେ କୃଷ୍ଣ, କୃଷ୍ଣ କୃଷ୍ଣ ହରେ ହରେ, ହରେ ରାମ ହରେ ରାମ, ରାମ ରାମ ହରେ। ଜୟ ଶ୍ରୀ ଭାଗବତ କୀ, ଜୟ ଶ୍ରୀ ଗୋପାଳ ଧରାଜି, ଜୟ ଶ୍ରୀ ଗୁରୁଦେବ କୀ, ଅନନ୍ତ କୋଟି ବୈଷ୍ଣବ ଦେବୀ, ଜୟ ଗୋ ପରମାନନ୍ଦେ।